ବୟସ ପାଖାପାଖି 16 କି 17 ହବ। ଗୋରା ରଙ୍ଗର ଚକ୍ ଚକ୍ ଡୌଲ ଡାଉଲ ଚେହେରା, ମୁହଁଟି ଚହ୍ନ ପରି ଗୋଲ, ଜ୍ୟୋତ୍ସ୍ନା ପରି ଉଜ୍ଜ୍ୱଳ, ସୁନ୍ଦର ଘନ କଳା ମୁଚୁ ମୁଚୁ କେଶରାଶିର ଲମ୍ବା ବେଣୀ, ଆଉ ମୃଗ ଚାହାଣିରେ ଭରା ତାର ସେଇ ନୀଳ ନୀଳ ଆଖି ଦୁଇଟିକୁ ଦେଖି ଆପଣ ତାକୁ କହିପାରନ୍ତି ନୀଳନୟନା। ସିଟି କଲେଜର ଯୁକ୍ତ 2 କଳାର ଛାତ୍ରୀ ସୀମା ସିମୟନ୍ତୀ ଦାସ। ଦେଖିବାକୁ ସେ କୌଣସି ସ୍ୱର୍ଗର ଅପସରୀ ଠାରୁ ମଧ୍ୟ କିଛି କମ୍ ନୁହେଁ। ତାକୁ ଦେଖି ଯେକୌଣସି ରୂପରାଇଜର ରାଜକୁମାର ମଧ୍ୟ ତା ପ୍ରେମରେ ପଡ଼ିଯିବାଟା ଥୟ। ମୁଁ ସେତେବେଳେ ଯୁକ୍ତ 2 ବିଜ୍ଞାନର ଛାତ୍ର, ସେଇ ସିଟି କଲେଜର। ମୋ ସମେତ ଅନେକ ପିଲାଙ୍କର ଡ୍ରିମ୍ ଗାର୍ଲ ଥିଲା ସୀମା। ତଥାପି କାହାରି ପ୍ରେମ ଭାଷର ସେଇ ଦମ ନଥିଲା ଯାହା ସୀମାକୁ ବାନ୍ଧି ପାରିଲା ପରି। କମ୍ କଥା କହୁଥିବା ଖୁବ୍ ଶାନ୍ତ ସରଳ ସ୍ୱଭାବର ଝିଅଟି ଥିଲା ସୀମା। ମୋ ପରି ଲାଜକୁଳା ପିଲାଟିଏ ତ କେବେ ସାହସ କରିପାରିନଥିଲା ପଦେ କଥା ହେବା ପାଇଁ ତା ସହ। କିନ୍ତୁ ସୀମା ପ୍ରତି ମୋ ମନରେ ଥିଲା ଏକ ଅନନ୍ୟ ଆକର୍ଷଣ। ଏ ଆକର୍ଷଣ ସେଦିନ ବହୁଗୁଣ ହୋଇଯାଇଥିଲା ଯେଉଁଦିନ କଲେଜର ବାର୍ଷିକ ଉତ୍ସବରେ ମୁଁ ଶୁଣିଥିଲି ସୀମାର ସୁମଧୁର କଣ୍ଠ ନିଃସୃତ ସେଇ ଗୀତ। ଏଇ ଗୀତଟିକୁ ସୀମା ଗାଇସାରିଲା ପରେ ସୀମା ହୋଇଗଲା ଆମ କଲେଜର ଟପ୍ ସିଙ୍ଗର, ଆଉ ଆମ ଖଟିରେ ସୀମାର ନୂଆ ନାଁ ହୋଇଗଲା ଚୁନରି ଗର୍ଲ। ଆଉ ଏଇ ଗୀତଟିକୁ ଶୁଣିସାରିଲା ପରେ ମୋତେ ଲାଗିଲା ସୀମା ପିନ୍ଧିଥିବା କଳା ରଙ୍ଗର ସାଲୱାର ସାଙ୍ଗକୁ ତା ଲାଲ ଚୁନରି ମୋତେ ଆହୁରି ଆକର୍ଷିତ କରୁଛି ସୀମା ଆଡ଼କୁ। ଅନେକ ଥର ସୀମା ସହ କଥା ହେବାକୁ ଇଚ୍ଛା ଥିଲେ ବି ସବୁବେଳେ ପ୍ରତିବନ୍ଧକ ସାଜୁଥିଲା ମୋ ଲାଜକୁଳା ସ୍ୱଭାବ। ମୋ ଏକଥର ବା ପ୍ରେମର ସାମାନ୍ୟତମ ଆଭାସ ମଧ୍ୟ ପାଇନଥାଏ ସୀମା। ପାଇବ ବା କେମିତି, ମୋର ସାଇନ୍ସକୁ ତାର ଆର୍ଟ୍ସ। କଲେଜର କେଇ ଥର ଦେଖାରେ କାହିଁକି ବା ସେ ଜାଣିବାକୁ ଚାହିଁବ ମୋର ପରିଚୟ। ପାଠପଢ଼ାରେ ବି ମୋ ପୋର ଡେଙ୍ଗା ପତଳା, ମୋ ଚେହେରା ବି ସେମିତି କାହାକୁ ଆକର୍ଷିତ କଲା ପରି ନୁହେଁ। ତଥାପି ଯେଉଁଠି ଲାଲ ଚୁନରି ଦେଖେ ମୋ ଆଖି ଆଗରେ ନାଚି ଯାଉଥିଲା ସୀମାର ଲାଜ ଭିଜା ମୁହଁଟି। ଦିନ ପରେ ଦିନ ବିତି ଯାଉଥିଲା, ଆଉ ଆସିଲା ଯୁକ୍ତ 2 ଦ୍ୱିତୀୟ ବର୍ଷର ଫାଇନାଲ ପରୀକ୍ଷା। ପ୍ରଥମ ଦିନର MIL ଓଡ଼ିଆ ପରୀକ୍ଷା ପାଇଁ ମୁଁ ଯାଇ ବସିଥିଲି ରୁମ୍ ନମ୍ବର 18। ଏ କ'ଣ ଆଶ୍ଚର୍ଯ୍ୟ, ମୋ ସାଇଡ୍ ସିଟ୍ରେ ବସିଥିଲା ସୀମୟନ୍ତୀ ଦାସ ସୀମା। ସେଦିନ ବିଶ୍ୱାସ ହେଉନଥିଲା ଏଇଟା ବାସ୍ତବତା ବୋଲି, ସ୍ୱପ୍ନ ପରି ଲାଗୁଥିଲା ମୋତେ। ଇନଭିଜିଲେଟର କୋଶ୍ଚିନ୍ ପେପର ବାଣ୍ଟିଲେ, ସମସ୍ତେ ଲେଖିବାରେ ବ୍ୟସ୍ତ, ମୋତେ କିନ୍ତୁ ମୋ କୋଶ୍ଚିନ୍ ପେପର ଉପରେ ଦିଶୁଥିଲା ସୀମାର ମୁହଁ। ପରୀକ୍ଷା ପରେ ସେଦିନ ହଷ୍ଟେଲକୁ ଆସି ମୁଁ ବହୁତ ଖୁସି ଥିଲି। ପରୀକ୍ଷାରେ କ'ଣ ଲେଖିଥିଲି ଜାଣିନି, ବଟ୍ ସୀମା ପାଖରେ ବସିଥିଲି ବୋଲି। ଆଉ ଏମିତି ଗୋଟାକ ପରେ ଗୋଟାକ ପରୀକ୍ଷା ପରେ ଆସିଗଲା ଲାଷ୍ଟ ଏକ୍ଜାମ୍। ସବୁଦିନ ପରି ସେଦିନ ମଧ୍ୟ ମୋ ସାଇଡ୍ ସିଟ୍ରେ ବସିଥିଲା ସୀମା। ମୁଁ ଭାବୁଥାଏ ଆଜି ପରୀକ୍ଷା ସରିଗଲେ ସୀମା ଆଉ ଆସିବନି କି ମୋ ପାଖରେ ବସିବନି। ସେଦିନ ମୁଁ ଲେଖୁଥାଏ କମ୍, ସୀମାକୁ ଦେଖୁଥାଏ ବେଶୀ, ଆଉ ଭାବୁଥିଲି ଏ ପରୀକ୍ଷାରେ ମୁଁ ଫେଲ୍ ହେବାଟା ଥୟ। କିନ୍ତୁ ସୀମାକୁ ପାଇଗଲେ ଜୀବନ ପରୀକ୍ଷାରେ ପାସ୍ ହୋଇଯିବି। ମନରେ ସାହସ ବାନ୍ଧିଲି ଆଜି ଯେମିତି ହେଲେ ସୀମାକୁ ମୋ ମନ କଥା କହିବି। 2 ଘଣ୍ଟା ପରୀକ୍ଷାରୁ 1 ଘଣ୍ଟା ଚାଲିଯାଇଥାଏ। ସୀମା ମନପ୍ରାଣ ଦେଇ ଲେଖୁଥାଏ ଅବିଶ୍ରାନ୍ତ ଭାବରେ, ହଜିଯାଇ ମଜିଯାଇ। ଲେଖିବାର ତା ତରତରିଆପଣ ଯୋଗୁଁ ତଳେ ଅସଜଡ଼ା ହୋଇ ପଡ଼ିଯାଇଥାଏ ତା ଲାଲ ଚୁନରି। ଭାବିଲି ଗୋଡ଼ରେ ତା ଚୁନରିକୁ ମାଡ଼ିଦେବି ଆଉ ତାପରେ ତାକୁ ସରି କହି ଫିଲ୍ମ ଷ୍ଟାଇଲରେ କଥା ହୋଇଯିବି, ପୁଣି ସୁବିଧା ଦେଖି ଏକ୍ଜାମ ହଲ୍ ବାହାରେ କହିଦେବି ଏତେଦିନ ଧରି ସାଇତିଥିବା ମୋ ମନର କଥା ସୀମାକୁ। ମୋ ମୁହଁକୁ ସିଧା ରଖି ଅତି ସାବଧାନତାର ସହିତ ଗୋଡ଼ ବଢ଼ାଇଲି ଚୁନରିର ସନ୍ଧାନରେ। ହେଲେ ଏ କ'ଣ, ମୋ ଗୋଡ଼ ଯାଇ ଫସିଗଲା କାଠ ଡେସ୍କ ଆଉ ବେଞ୍ଚ ମଝିରେ। ବହୁତ କଷ୍ଟ ହେଉଥାଏ ମୋତେ, ସେପଟେ ଭୟ ଲାଗୁଥାଏ କାଳେ ସୀମା ଜାଣିଯିବ ମୋର ଉଦ୍ଦେଶ୍ୟ। ଏପରି ଭାବୁ ଭାବୁ ପୁଣି ଜୋରରେ ଗୋଡ଼ଟାକୁ ଟାଣି ଆଣିଲି ମୋ ଆଡ଼କୁ। ଗୋଡ଼ ତ ଆସିଗଲା, ହେଲେ ପାଦର ନଖଟା ରହିଗଲା ବେଞ୍ଚ ଆଉ ଡେସ୍କର ଭାଙ୍କରେ। ମୋ ପାଦରୁ ରକ୍ତ ବହିବା ଦେଖି ମୁଁ ବଡ଼ ପାଟିରେ ଓହ ଓହ କହିବାକୁ ଲାଗିଲି। ଏଥର ସୀମାର ନଜର ପଡ଼ିସାରିଥିଲା ରକ୍ତ ବାହାରୁଥିବା ମୋ ପାଦ ଉପରେ। ଟିକେ ବି ଡେରି ନକରି ସାଙ୍ଗେ ସାଙ୍ଗେ ସୀମା ଚିରିଦେଲା ତା ଲାଲ ଚୁନରି ଆଉ ବାନ୍ଧିଦେଲା ମୋ ପାଦରେ। ତାପରେ କିଛି ନ କହି ସେ ଲେଖିବାକୁ ଲାଗିଲା ପୂର୍ବପରି। ଅନୁଭବ କରିଥିଲି ସେଇଦିନ ସୀମା ହୃଦୟର ମାନବିକତାକୁ। ଏକ୍ଜାମ ସରିସାରିଥିଲା, କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦଟିଏ କହିପାରିନଥିଲି ସୀମାକୁ। ଯେମିତି ହେଲେ ଧନ୍ୟବାଦ କହିବି ବୋଲି ମନରେ ସାହସ ବାନ୍ଧିଲି ଆଉ ଆଗକୁ ଚାଲିଲି ସୀମା ପଛେ ପଛେ। ସାଇକେଲ ଚାବି ଖୋଲୁ ଖୋଲୁ ସୀମା ମୋତେ ଦେଖିଲା, ଅଳ୍ପ ହସି ଦେଇ ଚାଲିଗଲା ତା ବାଟରେ ତା ସାଙ୍ଗ ପିଙ୍କି ସହ। ମୁଁ ବି ସାଇକେଲରେ ଫଲୋ କଲି ସୀମାକୁ ଆଉ ରହିଲି ଗୋଟିଏ ନିରଳା ସ୍ଥାନର ସନ୍ଧାନରେ, ଯେଉଁଠି ସୀମାକୁ ଧନ୍ୟବାଦ କହିବି ଆଉ କହିପାରିବି ମୋ ମନର କଥା ସୀମାକୁ। ମୋ ଆଗରେ ସୀମାର ସାଇକେଲ ଆଉ ତା ପଛେ ପଛେ ମୁଁ ମୋ ସାଇକେଲ ସହ। ହଠାତ୍ ମୋ ସାଇକେଲର ଚେନ୍ ଫେଲ୍ ହୋଇଗଲା, ମୁଁ ରହିଗଲି ପଛରେ। ସୀମା କିନ୍ତୁ ସେତେବେଳେ ଜାତୀୟ ରାଜପଥର ଆରପଟ ଛକରେ। ସାଇକେଲକୁ ଛାଡ଼ି ଦୌଡ଼ିଲି ଜାତୀୟ ରାଜପଥ ଆଡ଼କୁ। ଆଜି ଯେମିତି ହେଲେ ସୀମାକୁ ଧନ୍ୟବାଦ କହିବାକୁ ପଡ଼ିବ, ଯେମିତି ହେଲେ କହିବି ମୋ ମନର ମନ କଥା। ତଥାପି ଟିକେ ଡେରି ହୋଇଗଲା ଏଇପଟରୁ ଆରପଟକୁ ଯିବାକୁ। ଏପଟରୁ ଆରପଟକୁ ଯାଇ ଦେଖେ ତ ରାସ୍ତା ଉପରେ ପ୍ରବଳ ଗହଳି। ଗହଳି ଭିତରକୁ ଭିତରକୁ ଯାଇ ଦେଖିଲି, ପ୍ରଥମେ ମୋ ନଜର ପଡ଼ିଲା ଦୂରରେ ପଡ଼ିଥିବା ଭଙ୍ଗା ସାଇକେଲ ଉପରେ, ଆଉ କିଛି ଦୂରରେ ପଡ଼ିଥିଲା ସୀମା। ତା ଦେହ ସାରା ରକ୍ତ, ରାସ୍ତା ସାରା ରକ୍ତ। ଦୌଡ଼ିଯାଇ ସୀମାକୁ କୋଳେଇ ନେଲି, ରକ୍ତରେ ଭିଜି ଯାଇଥିଲା ମୋର ସମ୍ପୂର୍ଣ୍ଣ ସାର୍ଟଟି। ସେଦିନ ସିନା ତା ଲାଲ ଚୁନରି ବନ୍ଦ କରିପାରିଥିଲା ମୋ ପାଦର ରକ୍ତ, କିନ୍ତୁ ମୋ ସମ୍ପୂର୍ଣ୍ଣ ସାର୍ଟ ବାନ୍ଧିଥିଲେ ବି ନିଅଣ୍ଟ ହୋଇଥାନ୍ତା ତା କ୍ଷତରୁ ଝରୁଥିବା ରକ୍ତର ସ୍ରୋତକୁ ରୋକିବାକୁ। ସେଦିନ ସୀମା ଶୋଇଯାଇଥିଲା ମୋ କୋଳରେ ଚିର ନିଦ୍ରାରେ। ମୋ ଆଖିରୁ ବହୁଥିଲା ଅବିଶ୍ରାନ୍ତ ଲୁହତାର, ଆଖିର ସବୁ ସୀମାକୁ ଡେଇଁ। ପରେ ପଚାରି ବୁଝିଲି ସୀମା ରାଜରାସ୍ତାରେ ଯାଉଥିବା ବେଳେ ତା ଚୁନରି ଟ୍ରକ୍ରେ ଲାଗିଯାଇଥିବାରୁ ସେ ଟାଣି ହୋଇଯାଇଥିଲା ଟ୍ରକ୍ର ଚକା ତଳକୁ। ଦୀର୍ଘ 22 ବର୍ଷ ବିତି ଯାଇଥିଲେ ବି ମୋ ମାନସ ପଟରେ ରୋମାନ୍ଥିତ ଆଜି ବି ମୋ ଜୀବନ ପୁସ୍ତକର ସେଇ କଳଙ୍କିତ ପୃଷ୍ଠା। ଆଜି ବି ମୁଁ ସାଇତି ରଖିଛି ସୀମା ମୋ ପାଦରେ ବାନ୍ଧିଥିବା ସେଇ ଲାଲ ଚୁନରି, ଆଉ ମୋ କାନରେ ଅବିରତ ଗୁଞ୍ଜରିତ ସୀମା ଗାଇଥିବା ସେଇ ଗୀତ।